ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଆଶୁତୋଷ ପାଣିଗ୍ରାହୀ। ଜୁହାର। ପହିଲା ମୁଖ୍ୟ ଖବର। ପ୍ରଧାନମନ୍ତ୍ରୀ ସାମାଜିକ ଉତ୍ଥାନ ଆଉ ରୋଜଗାର ଆଧାରିତ ଜନକଲ୍ୟାଣ ପିଏମ୍ ସୁରଜ ଜାତୀୟ ପୋର୍ଟାଲର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରସାର ଭାରତୀର ସମାଚାର ବିତରଣ ସେବା ପିବି ଏଚ୍ଏଚ୍ଏବିଡି ହେଲା ମୂଲ। ପ୍ରମୁଖ ଭାରତୀୟ ଭାଷାତେ ମିଲ୍ବା ସମାଚାର। ପଦ୍ମ ପୁରସ୍କାର ପାଇଥିବା ପ୍ରତିଭାମାନଙ୍କୁ ମାସକ 25,000 ଟଙ୍କା ଦେବାର୍କେ ଘୋଷଣା କଲେ ରାଜ୍ୟ ସରକାର। ଆଉ ରାଜ୍ୟ ଗ୍ରୀଷ୍ମ ପ୍ରବାହ ଜାରି। ବୌଦ୍ଧ ଆଉ ଭବାନୀପାଟନାନ ତାପମାତ୍ରା 39 ଡିଗ୍ରୀ ଉପରେ। ଏଥର ପୂରା ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପ୍ରଧାନମନ୍ତ୍ରୀ ସାମାଜିକ ଉତ୍ଥାନ ଆଉ ରୋଜଗାର ଆଧାରିତ ଜନକଲ୍ୟାଣ ପିଏମ୍ ସୁରଜ ଜାତୀୟ ପୋର୍ଟାଲକେ ଲୋକାର୍ପଣ କରିଛନ୍। ଇତାର ସହାୟତା ଅବହେଲିତ ବର୍ଗର 1 ଲକ୍ଷ ଉଦ୍ୟୋଗୀଙ୍କ ଲାଗି ଋଣ ସହାୟତା ମଞ୍ଜୁର କରିଛନ୍। ଏ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦଲିତ ପଛୁଆ ଆଉ ବଞ୍ଚିତ ବର୍ଗ ଲାଗି ଦେଶ ଗୋଟିଏ ବଡ଼ କାର୍ଯ୍ୟକ୍ରମ ଦେଖୁଛି। ଆଜି ବଞ୍ଚିତ ବର୍ଗ ଲାଗି ସରକାରଙ୍କର ପ୍ରତିବଦ୍ଧତା ପ୍ରତିଫଳିତ ହୋଇଛି। ଭାରତର 500 ଭିନ୍ ଭିନ୍ ଜିଲ୍ଲାର 1 ଲକ୍ଷ ହିତାଧିକାରୀଙ୍କର ବ୍ୟାଙ୍କ ଖାତାକେ ସିଧାସଳଖ 720 କୋଟି ଟଙ୍କାର ଆର୍ଥିକ ସାହାଯ୍ୟ ପଠାଯାଇଛି। ବଞ୍ଚିତ ବର୍ଗଙ୍କୁ ଆର୍ଥିକ ସାହାଯ୍ୟର ସୁବିଧା ଦେବା ଲାଗି ସୁରଜ ପୋର୍ଟାଲ ମୂଲ କରାଯାଇଛି। ଏଟା ବିନା ମଧ୍ୟସ୍ଥି ଆଉ ସୁପାରିଶ ସରକାରୀ ଯୋଜନାମାନଙ୍କର ଲାଭ ଡିବିଟି ଜରିଆରେ ପହଞ୍ଚାବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ସେନ୍ତା ସଫେଇ ମିତ୍ରମାନଙ୍କୁ ଆୟୁଷ୍ମାନ ଭାରତ କାର୍ଡ ଆଉ ପିପିଇ କିଟ୍ ମାଟବାର ବାବଦେ ପ୍ରଧାନମନ୍ତ୍ରୀ କହିଛନ୍ତି ଅନୁସୂଚିତ ଜାତି ଅନୁସୂଚିତ ଜନଜାତି ଆଉ ପଛୁଆ ବର୍ଗଙ୍କ ସହିତ ବଞ୍ଚିତ ବର୍ଗର କଲ୍ୟାଣ ଲାଗି ଏ ସେବାମାନଙ୍କୁ ପହଞ୍ଚାବାର୍କେ ସମ୍ପ୍ରସାରଣ ଅଭିଯାନର ଅଂଶ ଭାବେ ନିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ହିତାଧିକାରୀମାନଙ୍କ ସହିତ କଥାବାର୍ତ୍ତା ହେବାର ବିଷୟ କହିଛନ୍ତି ଦଲିତ ବଞ୍ଚିତ ଆଉ ପଛୁଆ ବର୍ଗର ପାଖେ ଜନକଲ୍ୟାଣ ଯୋଜନା ପହଞ୍ଚବାରଟା ସନ୍ତୋଷର ବିଷୟ ଆୟ ଏଟା ତାଙ୍କ ଲାଗି ଭାବାବେଗର କଥା। 2047 ତକ ବିକଶିତ ଭାରତ ଲକ୍ଷ୍ୟକେ ବଞ୍ଚିତ ସମୁଦାୟ ବିକାଶ ବିନା ହାସଲ କରାଯାଇ ନାଇପାରେ। ଇ ଉଲ୍ଗୁନେ ଗରିବ ବର୍ଗର ଲୋକର ଉନ୍ନତି ଲାଗିଥିବା ସରକାରୀ ଯୋଜନାର ଲାଭାର୍ଥୀମାନଙ୍କ ସହିତ ଅନୁସୂଚିତ ଜାତି ପଛୁଆ ଶ୍ରେଣୀ ଆର୍ ପରିମଳ କର୍ମଚାରୀମାନଙ୍କ ସହିତ ଆଭାସୀ ଜରିଏ ପ୍ରଧାନମନ୍ତ୍ରୀ କଥାବାର୍ତ୍ତା କରିଥିଲେ। ଦେଶର 470 ଜିଲ୍ଲାର ଭିନ୍ ଭିନ୍ ସରକାରୀ ଯୋଜନାର ଅବହେଲିତମାନଙ୍କର 3 ଲକ୍ଷ ଲାଭାର୍ଥୀ ଏ କାର୍ଯ୍ୟକ୍ରମଟି ସାମିଲ ହୋଇଥିଲେ। ଏ କାର୍ଯ୍ୟକ୍ରମଟି ନ୍ୟାସନାଲ ଆକ୍ସନ ଫର ମେକାନାଇଜଡ୍ ସେନିଟେସନ ଇକୋସିଷ୍ଟମ ନମସ୍ତେ ଜରିଏ ପ୍ରଧାନମନ୍ତ୍ରୀ ସଫେଇ କର୍ମଚାରୀମାନଙ୍କୁ ଆୟୁଷ୍ମାନ ସ୍ୱାସ୍ଥ୍ୟକାର୍ଡ ଆଉ ପିପିଇ କିଟ୍ ବିତରଣ କରିଥିଲେ। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର ଆଜି ନୂଆଦିଲ୍ଲୀନ ପ୍ରସାର ଭାରତୀର ସମାଚାର ବିତରଣ ସେବା ପିବି ଏଚ୍ଏଚ୍ଏବିଡି ସେୟାର୍ଡ ଅଡିଓ ଭିଜୁଆଲ ଫର ବ୍ରଡ୍କାଷ୍ଟ ଆଣ୍ଡ ଡିସେମିନେସନ୍ର ଶୁଭାରମ୍ଭ କରିଛନ୍ତି। ଏ ଅବସରରେ ଶ୍ରୀ ଠାକୁର ଆକାଶବାଣୀ ଆଉ ଡିଡି ନ୍ୟୁଜ୍ର ଉନ୍ନୀତ ୱେବ୍ସାଇଟ୍ର ଉନ୍ମୋଚନ କରିଥିଲେ। ସେନ୍ତା ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଟି ଅପଡେଟ୍ ନ୍ୟୁଜ୍ ସେବାର ମୂଲ କରାଯାଇଛି। ଏ ଅବସରରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ କହିଛନ୍ତି ଯେ ଆଜି ଦେଶର ସୂଚନା ଓ ପ୍ରସାରଣ କ୍ଷେତ୍ର ଲାଗି ଗୋଟିଏ ଐତିହାସିକ ଦିନ ଆଏ। ବରସ ବରସ ଧରିକରି ପ୍ରସାର ଭାରତୀ ଖବର ଠୁଲେଇ କରି ସମାଚାର ପ୍ରସାରଣ କ୍ଷେତ୍ରର ଦେଶର ସବୁ ଆଞ୍ଚଳିକ ଭାଷାତୀ ସେବା ଯୋଗାଇ ଆସିଛି। ଏ ସଠିକ୍ ଆର୍ ଅର୍ଥପୂର୍ଣ୍ଣ ବିଷୟକେ ଅଲଗା ଛାପା ଆଉ ବୈଦ୍ୟୁତିକ ଗଣମାଧ୍ୟମ ଶିଳ୍ପ ସହିତ ପ୍ରସାରଣ କରିବାର ଲାଗି ଲକ୍ଷ୍ୟ ରଖାଯାଇଛି। ମୂଲ ହେବାର ସମୟ ପିବି ଏସ୍ଏଚ୍ଏବିଡି ସେବା ପହିଲା ବଛର ମାହାଲିଆ ମିଲିପାରବା ଆଉ 50 ବର୍ଗଥି ପ୍ରମୁଖ ଭାରତୀୟ ଭାଷାତୀ ସମାଚାର ଯୋଗାଇ ଦିଆଯିବା ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଠାକୁର କହିଛନ୍ତି। ରାଜ୍ୟର ପ୍ରାଥମିକ ଆଉ ଉଚ୍ଚ ପ୍ରାଥମିକ ବିଦ୍ୟାଳୟମାନଙ୍କେ ଯୋଜନାଭିତ୍ତିକ ପଦବୀନ 3 ବରଷ କାମ କରିଥିବାର କନିଷ୍ଠ ଶିକ୍ଷକମାନଙ୍କ ପାରିଶ୍ରମିକକେ ରାଜ୍ୟ ସରକାର ବଢ଼ାଇଛନ୍ତି। ଇ ଶିକ୍ଷକମାନେ ମାସକ 13,800 ଟଙ୍କା ଜାଗାନ ଏତକ 20,000 ଟଙ୍କା ପାରିଶ୍ରମିକ ପାଇବେ। ଇ ବଢ଼ତି ରାଶି ଗଲା ବଛର ଜାନୁଆରୀ ମାସର 1 ତାରିଖରୁ ଲାଗୁ ହେବା। ଇ ଘୋଷଣାର ଲାଗି ରାଜ୍ୟ କାର୍ଯ୍ୟରତ 12,784 ଜନ କନିଷ୍ଠ ଶିକ୍ଷକ ଉପକୃତ ହେବେ। ଏଥିଲାଗି ଅତକା 95 କୋଟି ଟଙ୍କା ଖର୍ଚ୍ଚ ହେବା ବୋଲି ଜଣାପଡ଼ିଛି। ସର୍ଭିସ ଭୋଟରମାନଙ୍କର ମତଦାନ ପ୍ରକ୍ରିୟାକେ ସୁବିଧା ଆଉ ସୁରୁଖୁରୁ କରିବା ଲାଗି ଭାରତୀୟ ନିର୍ବାଚନ ଆୟୋଗ ତରଫ ଆଜି ଆଭାସୀ ଜରିଏ ରିଟର୍ଣ୍ଣିଂ ଅଫିସରମାନଙ୍କର ଗୋଟିଏ କାର୍ଯ୍ୟକ୍ରମ କରାଯାଇଥିଲା। ଇଲେକ୍ଟ୍ରୋନିକାଲି ଟ୍ରାନ୍ସମିଟେଡ୍ ପୋଷ୍ଟାଲ ବେଲ୍ ମ୍ୟାନେଜମେଣ୍ଟ ସିଷ୍ଟମ ବିଷୟ ଇନ ତାଲିମ ଦିଆଯାଇଥିଲା। ଅନ୍ଲାଇନ୍ ଜରିଏ ପୋଷ୍ଟାଲ ବେଲଟ ପଠାବାର ପଠାବାର ସମୟଥି ସୁରକ୍ଷା ଅଫ୍ଲାଇନ୍ ଜରିଏ ପୋଷ୍ଟାଲ ବେଲଟ ଠୁଲାବାର ବିଷୟ ଆୟୋଗଙ୍କର ବୈଷୟିକ ବିଶେଷଜ୍ଞମାନେ ପ୍ରଶିକ୍ଷଣ ଦେଇଥିଲେ। ଆପଣମାନେ ଖବର ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ପଦ୍ମ ପୁରସ୍କାର ପାଇଥିବା ରାଜ୍ୟର କୃତି ସନ୍ତାନମାନଙ୍କୁ ମାସକ 25,000 ଟଙ୍କା ଲେଖା ସମ୍ମାନ ରାଶି ଦେବାର୍କେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍। ଏବେ ଏପ୍ରିଲ ମାସ ଏହି ସମ୍ମାନ ରାଶି ଦିଆଯିବା। ପଦ୍ମ ପୁରସ୍କାର ଦେଶର ଗୌରବମୟ ବେସାମରିକ ସମ୍ମାନ। ପଦ୍ମ ପୁରସ୍କାର ପାଇଥିବା କୃତି ସନ୍ତାନମାନେ ସେମାନଙ୍କର ପ୍ରତିଭା ଓ ପ୍ରତିଭାର ସେବା କାର୍ଯ୍ୟ ଜରିଏ ଓଡ଼ିଶାର ଗୌରବ ବଢ଼େଇଛନ୍ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ରାଜ୍ୟର 13 ଜିଲ୍ଲାର 22 ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଏନ୍ଏସି ଗଠନ ଆଉ ଗଞ୍ଜାମ ଭଞ୍ଜନଗର ଏନ୍ଏସିକେ ମ୍ୟୁନିସିପାଲିଟିକେ ଉନ୍ନୀତ କରବାର୍ ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍। ଇ ବାବଦେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍। ମୁଖ୍ୟମନ୍ତ୍ରୀଙ୍କର ଘୋଷଣା ଅନୁସାରେ ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ଆଉ ବାମଣ୍ଡା, ସୁବର୍ଣ୍ଣପୁର ଜିଲ୍ଲାର ସୁବଲୟା ଉଲୁଣ୍ଡା ଆଉ ରାମପୁର, କଳାହାଣ୍ଡି ଜିଲ୍ଲାର ନର୍ଲା ମଦନପୁର ରାମପୁରକେ ଏନ୍ଏସି ମାନ୍ୟତା ଦିଆଯାଇଛି। ହେନ୍ତା ବରଗଡ଼ ଜିଲ୍ଲାର ସହେଲା, ବୌଦ୍ଧ ଜିଲ୍ଲାର ମନମୁଣ୍ଡା ପୁରୁଣା କଟକ ଆଉ ବାଉଁଶୁଣୀ ଆର୍ ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ଓ ସିନ୍ଧେକେଲାକେ ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା ପ୍ରଦାନ କରାଯାଇଛି। ଗଲାମାସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 35 ନୂଆ ଏନ୍ଏସି ଆଉ 5 ନୂଆ ମ୍ୟୁନିସିପାଲିଟି ଗଠନ ବିଷୟ ଘୋଷଣା କରିଥିଲେ। ଆଜି ଫଗୁନ ମାସର ଉଜ୍ଜଳ ପ୍ରଖର ଚତୁର୍ଥୀ ତିଥିନ ପୁରୀ ଶ୍ରୀମନ୍ଦିର ଶ୍ରୀ ବିଗ୍ରହମାନଙ୍କର ବନକ ଲାଗି କି ମୁଖ ଶିଙ୍ଗାର ନୀତି ଅନୁଷ୍ଠିତ ହେଉଛି। ଦତ୍ତ ମହାପାତ୍ର ସେବକମାନେ ଶ୍ରୀମନ୍ଦିର ଭିତରେ ପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଆଉ ଚକ୍ରରାଜ ସୁଦର୍ଶନଙ୍କର ବନକ ଲାଗି ସେବା କରବାର ପରମ୍ପରା ରହିଛି। ବନକ ଲାଗି ଗୋଟିଏ ଗୁପତ ନୀତି ଆଏ, ସେଥିଲାଗି 2 ଭୋଗ ମଣ୍ଡପ ଶେଷ ହେବାର ଉତ୍ରୁ ସଞ୍ଜବେଳର 6 ରାତି 9 ତକ ସର୍ବସାଧାରଣଙ୍କ ଲାଗି ମହାପ୍ରଭୁଙ୍କର ଦର୍ଶନ ବନ୍ଦ ରହିବା। ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ସନ୍ତୋଷ କୁମାର ଉପାଧ୍ୟାୟଙ୍କୁ ଓଡ଼ିଶା ପୁଲିସ୍ ନିଯୁକ୍ତି ବୋର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ରାଜ୍ୟ ଗୃହ ବିଭାଗ ତରଫ ଏ ବାବଦେ ଗଲାକାଲି ଗୋଟିଏ ବିଜ୍ଞପ୍ତି କୁହାଯାଇଛି ଯେ ଶ୍ରୀ ଉପାଧ୍ୟାୟ ଏହି ପଦବୀତି ଦାୟିତ୍ୱ ନେଲା ଦିନ 2 ତକ ରହିବେ। ଯାତ୍ରୀମାନଙ୍କର ସୁବିଧାକେ ନଜରଥି ରଖିକରି ଗୁରୁତ୍ୱପୂର୍ଣ୍ଣ ରୁଟ୍ମାନଙ୍କେ ଯାତ୍ରୀ ଭିଡ଼କେ ଦୂର କରବା ଲାଗି ପୂର୍ବତଟ ରେଲପଥ ତରଫ 5 ହୋଲି ସ୍ୱତନ୍ତ୍ର ଟ୍ରେନ୍ ଚଲାବା ଲାଗି ନିଷ୍ପତ୍ତି ନିଆଯାଇଛି। ଏହି ସ୍ପେଶାଲ ଟ୍ରେନ୍ ପୁନେ, ପାଟନା ଆଉ ନିଜାମୁଦ୍ଦିନ ଷ୍ଟେସନକେ ଚଳାଚଳ କରବା। ଇତାର ଭିତରୁ ଗୋଟିଏ ସ୍ୱତନ୍ତ୍ର ଟ୍ରେନ୍ ସମ୍ବଲପୁର ପୁନେ ସମ୍ବଲପୁର ହୋଲି ସ୍ପେଶାଲ ଟ୍ରେନ୍ ଏବା 17-31 ତକ ଫି ରବିବାର ଦିନ ଚଳାଚଳ କରବା। ସମ୍ବଲପୁରନୁ ରାତିର 10 ଇ ସ୍ୱତନ୍ତ୍ର ଟ୍ରେନ୍ ଚାଲବା। ହେନ୍ତା ପୁନେନୁ ସକାଳର 9:15 ବାହାରବା। ଇ ଟ୍ରେନ୍ ବରଗଡ଼ ରୋଡ, ବଲାଙ୍ଗୀର, ଟିଟିଲାଗଡ଼, କଣ୍ଟାବାଞ୍ଜି, ଖରିଆର ରୋଡ, ରାୟପୁର, ନାଗପୁର, ଅହମ୍ମଦନଗର ବାଗିର 21 ଷ୍ଟେସନର ରହିବ ବୋଲି ରେଳବାଇ ତରଫରୁ କୁହାଯାଇଛି। ଭାରତ ସରକାରଙ୍କର ଯୁବ ବ୍ୟାପାର ଆଉ କ୍ରୀଡ଼ା ମନ୍ତ୍ରଣାଳୟର ନେହେରୁ ଯୁବକେନ୍ଦ୍ର ତରଫ ଆଜି ସମ୍ବଲପୁର ଜିଲ୍ଲା ନାକ୍ଟିଦୋଲ ଡିଗ୍ରୀ କଲେଜଠାରେ ଜିଲ୍ଲାସ୍ତରୀୟ ପଡ଼ୋଶୀ ଯୁବ ସଂସଦ କାର୍ଯ୍ୟକ୍ରମ କରାଯାଇଥିଲା। ଯୁବଶକ୍ତି ଦେଶର ସମ୍ବଳ ଆଏ, ସୁସ୍ଥ ସମାଜ ଗଠନ ଦିଗେ ସମର୍ପଣ ଭାବନା ନେଇକରି କାମ କରବାରକେ ଅତିଥିମାନେ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ। ରାଜ୍ୟ ତାତି ବଢ଼ିଥିବାର ବେଳେ ଏବେ ହପ୍ତେ ତକ ଧୁକାଧନ୍ଦି ସହିତ କେତେଟା ଜାଗାର ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଏବେ 2 ବୌଦ୍ଧ, କଳାହାଣ୍ଡି, କନ୍ଧମାଳ ଆଉ ଅନୁଗୁଳ ଜିଲ୍ଲାର ସାମାନ୍ୟ ବର୍ଷା ହୋଇପାରେ। ଆଜି ବୌଦ୍ଧନ ସବୁଠାରୁ ଜହ 39.5°C ରେକର୍ଡ କରାଯାଇଛି। ରାଜ୍ୟର ଏ ବଛରର ପହିଲା ଥର ଲାଗି ଏତେ ଜହ ତାତି ରେକର୍ଡ ହୋଇଛି। ଇତାର ଉତ୍ରୁ ଭବାନୀପାଟଣାର ତାପମାତ୍ରା 39.4°, ଝାରସୁଗୁଡ଼ାର 38.6, ସମ୍ବଲପୁରର 38.7, ବଲାଙ୍ଗୀରର 38.9°C ତାତି ରେକର୍ଡ କରାଯାଇଛି। ହେଲେ ଏବେକାଲି ତାତି ସ୍ୱାଭାବିକ 4°C ନ ପହଞ୍ଚବା, ତାର ଉତ୍ତରୁ ବଡ଼ଭାଗେ ଇଲାକାନ ଦିନବେଳାର ତାତି 2-3°C କମ୍ବ ବୋଲି ବିଭାଗ ଅନୁମାନ କରିଛି। ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଓ ରାଷ୍ଟ୍ରାୟତ୍ତ ମହାନଦୀ କୋଇଲା କମ୍ପାନୀ ଏମ୍ସିଏଲ୍ ଭିତରେ ଜିଲ୍ଲାର ଭିନ୍ନ ଭିନ୍ନ ଉନ୍ନୟନ ପ୍ରକଳ୍ପ ଲାଗି ଆଜି ଗୋଟିଏ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଏହି ପ୍ରକଳ୍ପମାନଙ୍କ ଲାଗି ଏମ୍ସିଏଲ୍ 11,60,00,000 ଟଙ୍କା ଯୋଗାଇଦେବା। ଭୀମଭୋଇ ମେଡିକାଲ କଲେଜର ଉପକରଣ, କଣ୍ଟାମାଞ୍ଜି ହସ୍ପିଟାଲର ଅମ୍ଳଜାନ ପାଇପ୍ଲାଇନ୍, ଦୁଗ୍ଧ ଚାଷୀମାନଙ୍କର ତାଲିମ, ଏସ୍ସିଏସ୍ଟି ହଷ୍ଟେଲର ଇନ୍ଭର୍ଟର ଆଉ ଟେରାକୋଟା ଦକ୍ଷତା କେନ୍ଦ୍ର ବନାବାରକେ ଏହି ଟଙ୍କା ବ୍ୟବହାର କରାଯିବା। ପ୍ରଧାନମନ୍ତ୍ରୀ ସାମାଜିକ ଉତ୍ଥାନ ଆଉ ରୋଜଗାର ଆଧାରିତ ଜନକଲ୍ୟାଣ ପିଏମ୍ ସୁରଜ ଜାତୀୟ ପୋର୍ଟାଲର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରସାର ଭାରତୀର ସମାଚାର ବିତରଣ ସେବା PBSH/ABD ହେଲା ମୂଲ। ପ୍ରମୁଖ ଭାରତୀୟ ଭାଷାତେ ମିଲ୍ବା ସମାଚାର। ପଦ୍ମ ପୁରସ୍କାର ପାଇଥିବା ପ୍ରତିଭାମାନଙ୍କୁ ମାସକ 25,000 ଟଙ୍କା ଦେବାରକେ ଘୋଷଣା କଲେ ରାଜ୍ୟ ସରକାର। ଆଉ ରାଜ୍ୟ ଗ୍ରୀଷ୍ମ ପ୍ରବାହ ଜାରି, ବୌଦ୍ଧ ଆଉ ଭବାନୀପାଟଣାର ତାପମାତ୍ରା 39°C ଉପରେ। ଆଜିର ଆଞ୍ଚଳିକ ଖବର ଶେଷ ହେଲା। ଜୁହାର। ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଓ ରାଷ୍ଟ୍ରାୟତ୍ତ ମହାନଦୀ କୋଇଲା କମ୍ପାନୀ ଏମ୍ସିଏଲ୍ ଭିତରେ ଜିଲ୍ଲାର ଭିନ୍ ଭିନ୍ ଉନ୍ନୟନ ପ୍ରକଳ୍ପ ଲାଗି ଆଜି ଗୋଟିଏ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଏହି ପ୍ରକଳ୍ପମାନଙ୍କ ଲାଗି ଏମ୍ସିଏଲ୍ 11,60,00,000 ଟଙ୍କା ଯୋଗାଇଦେବା। ଭୀମ ଭୋଇ ମେଡିକାଲ କଲେଜର ଉପକରଣ, କଣ୍ଟାମଞ୍ଜି ହସ୍ପିଟାଲର ଅମ୍ଳଜାନ ପାଇପ୍ଲାଇନ୍, ଦୁଗ୍ଧ ଚାଷୀମାନଙ୍କର ତାଲିମ, ଏସ୍ସିଏସ୍ଟି ହଷ୍ଟେଲର ଇନ୍ଭର୍ଟର ଆଉ ଟେରାକୋଟା ଦକ୍ଷତା କେନ୍ଦ୍ର ବନାବାର୍କେ ଏହି ଟଙ୍କା ବ୍ୟବହାର କରାଯିବା।